ओम शांति। आज रसाकर महावाक्य 8 एप्रिल 2026 मधुर संतान मने तुमे देह अभिमान द्वार बंद कर दियो, तेबे मायार तूफान आसीब बंद हो जेव। प्रश्न जेव पिलामनंकर बुद्धि विशाल अटे सेमानंकर लक्षण गुड़ी को शुण। उत्तर सेमानंक भितरे दिन सारा सेवार ही विचार चलथबो, सेमाने सेवा नकरी रही पारिबे नाही। सेमानंक बुद्धिरे रहिबो जे किपरि सारा विश्व को घेराव करी समस्तंकु पतित रु पावन करा जिवो, सेमाने विश्व को दुखधाम रु सुखधाम करिबार सेवा करी चलिबे, सेमाने बहुतंकु निजे सम्मान करी चलिबे। ओम शांति। आत्मिक ता मिठा मिठा पिला मानंकु आसी बुझाउछंती, पिला माने निज को आत्मा मने करी मते मने पकाओ, तेबे तुमर सबु दुख सदाकाल पई समाप्त होई जिवो। निज को आत्मा मने करी समस्तंकु भाई भाई दृष्टि रे देखो, तेबे हदर दृष्टि वृत्ति बदली जिवो। बाबा मध्य अशरीरी तुमे आत्मा मने मध्य अशरीर अट, बाबा आत्मा मानंकु ही देखुछंती। समस्त आत्मा निजर काल तखत अर्थात भ्रुकुटी सिंहासन रे विराजमान अछंती। तुमे मध्य आत्मा भाई भाई दृष्टि रे देख, एथिरे बहुत मेहनत रहिछि। देह अभिमान रे आसीबा द्वारा मायार तूफान आसुछि, एही देह अभिमान रे द्वार बंद कर दियो, तेबे मायार तूफान आसीबा बंद होइछिबो। एही बोली देही अभिमानी हेबार शिक्षा सारा कल्परे ही पुरुषोत्तम संगम जुगरे बाबा ही आसी तुम मनंकु देउछन्ते। मिठा मिठा विच्छेदी संतान मने तुमे जानिछ, एबे आमे नरक दुनियार कूल छाड़ी आगोकु जाउछे। एही पुरुषोत्तम संगम जुग बिल्कुल अलगा, जहा कि कलिजुग एवं सत्य जुगर मझी समय अटे। तुमर ना एबे मझी दरिया रे रहिछि, तुमे एबे ना सत्य जुगर ना कलिजुगर, तुमे मने हेला पुरुषोत्तम संगम जुगी सर्वोत्तम ब्राह्मण। एही संगम जुग केवल ब्राह्मण मानक पई होइथाय, ब्राह्मण मने हेले चुटी अर्थ सर्वोच्च। एहा ब्राह्मण मानंकर बहुत छोट जुग, ये गोटे जन्म रे ही जुग अटे। एहा हेउचे तुम्हारा खुशी रे जुग, केउ खुशी भगवान आमको पाठ पढ़ाउचंती। एही बळी विद्यार्थी मानंकु केते खुशी लागुथिबो, एबे सारा चक्र रे ज्ञान तुम बुद्धि रे अछि। एबे आमे माने ब्राह्मण होइछु, भविष्यत रे देवता हेबो। प्रथमे निजर घर सुद्यम शांतिधाम को चिपा, पुणे नुआ दुनिया को आसीबा। आमे ब्राह्मण माने ही स्वदर्शन चक्रधारी अटो, आमे ही एही बाजुली पाद एवं मुंड को एकाठी करी लेउटिबा। खेल खेलुछे एही विराट रूप को मध्य तुमे ब्राह्मण पिला माने ही जानिछ, तेणु बुद्धि रे सारा दिन ए सब कथा स्मरण करिबा दरकार। मिठे बच्चे तुमर यह बहुत स्नेही परिवार, तेनो तुमे मने मते बहुत बहुत स्नेही हेबा दरकार। बाबा बहुत मिठा, तेनो पिला मन्नकु मते सही भले मिठा करुछंती। केबे भी कहा उपरे क्रोध करिबा उचित नुहे, मन वचन कर्मरे कहा को भी दुख देबा उचित नुहे। बाबा केबे भी कहा को दुख दियंती नाही, जेते तुमे मने बाबा को मने पकाइबो सेते मिठा होई चलिबो। बस एही जग बल द्वारा ही समस्तंकर बेड़ा पारी होई जायत होइथाय। एहा यौचे जगर यात्रा, जग करी करी प्रथमे शांति धाम एवं परे पुणे सुख धाम को चलि जिबा। बाबा केवल पिला मनंकु सदा सुखी करिबा पई आसिछंती, भूत मानंकु घोड़ाइबार उपाय बापा बताउछंती, कहुछंती मते स्मरण कर। तेबे एही भूत मने बाहरे जेबे, कोनोसी भी भूत को सांगरे नेई जाओ नाही, ଯଦି କାହା ଭିତରେ ଭୂତ ଅଛି ତେବେ ଏଠାରେ ହିଁ ମୋ ନିକଟରେ ଛାଡ଼ି ଦେଇଯାଅ। ତୁମେମାନେ ମଧ୍ୟ କହୁଛ ବାବା ଏଠାକୁ ଆସି ଆମ ଭିତରୁ ଭୂତମାନଙ୍କୁ ବାହାର କରି ପତିତରୁ ପାବନ କର। ତେଣୁ ବାପା ଏବେ ତୁମକୁ ଫୁଲ ଭଳି କରୁଛନ୍ତି। ବାବା ଏବଂ ଦାଦା ଦୁଇ ଜଣ ମିଶି ତୁମମାନଙ୍କୁ ଦିବ୍ୟା ଗୁଣରେ ସୁସଜ୍ଜିତ କରୁଛନ୍ତି। ମାତା ପିତା ହିଁ ପିଲାମାନଙ୍କର ଶୃଙ୍ଗାର କରିଥାନ୍ତି ନା, ସିଏ ହେଲେ ଲୌକିକ ପିତା, ଇଏ ହେଲେ ବେହଦର ପାରଲୌକିକ ପିତା। ତେଣୁ ପିଲାମାନଙ୍କୁ ପରସ୍ପର ମଧ୍ୟରେ ବହୁତ ସ୍ନେହରେ ଚାଲିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଚଲାଇବାକୁ ହେବ। ସବୁ ବିକାର ଗୁଡିକୁ ଧନ ଦେଇ ଦେବା ଦରକାର। କଥାରେ ଅଛି, ଦେ ଦାନ ତୋ ଛୋଟେ ଗ୍ରହଣ। ଏଥିରେ କୌଣସି ଆଳ ଦେଖାଇବା ଉଚିତ ନୁହେଁ। ସ୍ନେହ ଆଧାରରେ ତୁମେମାନେ କାହାକୁ ବି ବଶୀଭୂତ କରିପାରିବ। ତୁମେମାନେ ସ୍ନେହର ସହିତ ଜ୍ଞାନ ବୁଝାଅ। ସ୍ନେହ ବହୁତ ମିଠା ଜିନିଷ। ସିଂହ ହାତୀ ଜୀବଜନ୍ତୁ ମାନଙ୍କୁ ମଧ୍ୟ ମନୁଷ୍ୟ ସ୍ନେହ ଦ୍ୱାରା ଅଧୀନ କରି ନେଉଛି। ସେମାନେ ତ ପୁଣି ବି ଆସୁରୀ ମନୁଷ୍ୟ। ତୁମେ ତ ଏବେ ଦେବତା ହେବାକୁ ଯାଉଛ, ତେଣୁ ଦୈବୀ ଗୁଣ ଧାରଣ କରି ବହୁତ ବହୁତ ମିଠା ହେବାକୁ ପଡିବ। ଜଣେ ଅନ୍ୟ ଜଣକୁ ଭାଇ ଭାଇ ଅଥବା ଭାଇ ଭଉଣୀ ଦୃଷ୍ଟିରେ ଦେଖ। ଆତ୍ମା ଆତ୍ମାକୁ କେବେ ବି ଦୁଃଖ ଦେଇପାରିବ ନାହିଁ। ବାବା କହୁଛନ୍ତି, ମିଠେ ବଛି, ମୁଁ ତୁମମାନଙ୍କୁ ସ୍ୱର୍ଗର ରାଜ୍ୟଭାଗ୍ୟ ଦେବା ପାଇଁ ଆସିଛି। ଏବେ ତୁମକୁ ଯାହା ଦରକାର ତାହା ମୋ ଠାରୁ ନିଅ। ମୁଁ ତ ତୁମମାନଙ୍କୁ ବିଶ୍ୱର ମାଲିକ ଦୁଇ ମୁକୁଟଧାରୀ କରିବା ପାଇଁ ଆସିଛି। ସେଥିପାଇଁ ତୁମମାନଙ୍କୁ ମେହନତ କରିବାକୁ ହେବ। ମୁଁ କାହା ମୁଣ୍ଡ ଉପରେ ମୁକୁଟ ରଖିଦେବି ନାହିଁ। ତୁମକୁ ନିଜର ପୁରୁଷାର୍ଥ ଦ୍ୱାରା ହିଁ ନିଜକୁ ରାଜତିଳକ ଦେବାକୁ ହେବ। ବାବା ତୁମମାନଙ୍କୁ ପୁରୁଷାର୍ଥର ଉପାୟ ବତାଉଛନ୍ତି ଯେ ଏହିଭଳି ତୁମେମାନେ ନିଜକୁ ବିଶ୍ୱର ମାଲିକ ଦୁଇ ମୁକୁଟ ଧାରି କରିପାରିବ। ତେଣୁ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅ। ଏହି ପାଠପଢାକୁ କେବେ ବି ଛାଡ଼ିବା ଉଚିତ ନୁହେଁ। ଯଦି କୌଣସି କାରଣରୁ ଅଭିମାନ ବଶତଃ ପାଠପଢା ଛାଡ଼ିଦେବ ତେବେ ବହୁତ କ୍ଷତି ହୋଇଯିବ। ତେଣୁ ଲାଭ ଏବଂ କ୍ଷତିକୁ ଦେଖୁଥାଅ। ତୁମେମାନେ ହେଲା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ। ଈଶ୍ୱର ପିତାଙ୍କ ପାଖରେ ପାଠ ପଢୁଛ, ପାଠ ପଢି ପୂଜ୍ୟ ଦେବତା ହେଉଛ। ତେବେ ତୁମମାନଙ୍କୁ ମଧ୍ୟ ସେହିଭଳି ନିୟମିତ ବିଦ୍ୟାର୍ଥୀ ହେବାକୁ ପଡିବ। କୁହାଯାଏ ଛାତ୍ର ଜୀବନ ଶ୍ରେଷ୍ଠ ଜୀବନ। ତେଣୁ ଯେତେ ନିଜେ ପାଠ ପଢିବ, ଅନ୍ୟକୁ ପଢାଇବ ଏବଂ ନିଜର ଆଚରଣକୁ ସୁଧାରିବ ସେତେ ଶ୍ରେଷ୍ଠ ହୋଇପାରିବ। ମିଠେ ବଚ୍ଚେ, ଏବେ ତୁମମାନଙ୍କର ଘରକୁ ଫେରିଯିବାର ଯାତ୍ରା। ଯେମିତି ସତ୍ୟଯୁଗରୁ ତ୍ରିତା ଦ୍ୱାପର କଳିଯୁଗ ପର୍ଯ୍ୟନ୍ତ ତଳକୁ ଖସି ଖସି ଆସିଛ, ସେହିଭଳି ଏବେ ତୁମକୁ କଳିଯୁଗରୁ ଉପରକୁ ସତ୍ୟଯୁଗ ପର୍ଯ୍ୟନ୍ତ ଯିବାକୁ ହେବ। ଯେତେବେଳେ ତ୍ରେତାଯୁଗୀ ସ୍ଥିତିରେ ପହଞ୍ଚିଯିବ ସେତେବେଳେ ଏହି କର୍ମେନ୍ଦ୍ରିୟ ମାନଙ୍କର ଚଞ୍ଚଳତା ସମାପ୍ତ ହୋଇଯିବ। ସେଥିପାଇଁ ଯେତେ ବାପାଙ୍କୁ ସ୍ମରଣ କରିବ ସେତେ ତୁମ ଆତ୍ମାମାନଙ୍କ ଭିତରୁ ରଜ ତମର କଳଙ୍କୀ ବାହାରି ଯିବ ଏବଂ ଯେତେ ଯେତେ କଳଙ୍କୀ ବାହାରି ଚାଲିବ ସେତିକି ଚୁମ୍ବକ ସଦୃଶ ବାପାଙ୍କ ଆଡକୁ ଆକର୍ଷଣ ବଢି ଚାଲିବ। ଯଦି ଆକର୍ଷଣ ହେଉନି ତେବେ ନିଶ୍ଚିନ୍ତ କଳଙ୍କୀ ଲାଗି ରହିଛି। ଯେବେ କଳଙ୍କୀ ସମ୍ପୂର୍ଣ୍ଣ ରୂପେ ଛାଡ଼ିଯିବ ଏବଂ ଆତ୍ମା ପବିତ୍ର ସୁନା ହୋଇଯିବ ତାହା ହେବ ଅନ୍ତିମ କର୍ମାତୀତ ଅବସ୍ଥା। ତୁମକୁ ଗୃହସ୍ଥ ବ୍ୟବହାରରେ ଅର୍ଥାତ୍ ପ୍ରକୃତିରେ ରହି ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ହେବାକୁ ପଡିବ। ବାପା କହୁଛନ୍ତି, ମିଠେ ବଚ୍ଚେ, ଘର ଗୃହସ୍ଥର ଦାୟିତ୍ୱ ମଧ୍ୟ ନିଅ। ଶରୀର ନିର୍ବାହ ପାଇଁ କର୍ମଧନ୍ଦା ମଧ୍ୟ କର। ତା ସହିତ ଏହି ପାଠ ମଧ୍ୟ ପଢୁଥାଅ। ଗାୟନ ମଧ୍ୟ ଅଛି, ହାତେ କାମ ହୃଦେ ରାମ। କର୍ମଧନ୍ଦା କରି ଏକମାତ୍ର ପ୍ରେମିକ ବାପାଙ୍କୁ ସ୍ମରଣ କରିବାକୁ ହେବ। ତୁମେ ହେଲ ଅଧା କଳ୍ପର ପ୍ରେମିକା। ନବଦା ଭକ୍ତିରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ସ୍ନେହର ସହିତ କେତେ ସ୍ମରଣ କରିଥାନ୍ତି ତା ହେଲା ନବଦା ଭକ୍ତି, ଅଟଳ ଭକ୍ତି। ସେମାନଙ୍କୁ ଶ୍ରୀକୃଷ୍ଣଙ୍କର ଅଟଳ ସ୍ମୃତି ରହିଥାଏ, କିନ୍ତୁ ତା ଦ୍ୱାରା କାହାକୁ ବି ମୁକ୍ତି ମିଳିନଥାଏ। ଏହା ହେଉଛି ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଜ୍ଞାନ। ବାବା କହୁଛନ୍ତି, ମୁଁ ତୁମର ପିତା, ପତିତ ପାବନ, ମୋତେ ମନେ ପକାଇଲେ ତୁମର ପାପ ନାଶ ହୋଇଯିବ। କିନ୍ତୁ ମାୟା ବହୁ ଶକ୍ତିଶାଳୀ, କାହାକୁ ବି ଛାଡ଼ି ନଥାଏ। ଯଦି ମାୟା ଠାରୁ ବାରମ୍ବାର ହାରି ଯାଉଛ, ତେବେ ମୁଣ୍ଡ ନୁଆଁ ପଶ୍ଚାତାପ କରିବା ଉଚିତ। ବାବା ମିଠା ପିଲାମାନଙ୍କୁ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ ମତ ଦେଉଛନ୍ତି। ବାବା ଦେଖୁଛନ୍ତି ପିଲାମାନେ ସେତେ ମେହନତ କରୁନାହାନ୍ତି, ସେଥିପାଇଁ ବାବାଙ୍କୁ ଦୟା ଲାଗୁଛି। ଯଦି ଏହି ଅଭ୍ୟାସ ଏବେ ନ କରିବ, ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ କଳ୍ପ କଳ୍ପ ପାଇ ପଇସାର ପଦ ପାଉଥିବ। ବାବା ମୂଳ କଥା ମିଠା ସନ୍ତାନ ମାନଙ୍କୁ ବୁଝାଉଛନ୍ତି, ପିଲାମାନେ ଦେହି ଅଭିମାନୀ ହୁଅ, ଦେହ ସହିତ ଦେହର ସର୍ବ ସମ୍ବନ୍ଧ ଗୁଡିକୁ ଭୁଲି କେବଳ ମୋତେ ମନେ ପକାଅ, ତା ସହିତ ପବିତ୍ର ମଧ୍ୟ ନିଶ୍ଚିନ୍ତ ହେବାକୁ ପଡିବ। କୁମାରୀ ଯେତେବେଳେ ପବିତ୍ର ଥାଏ, ସେତେବେଳେ ତାକୁ ସମସ୍ତେ ନମସ୍କାର କରିଥାନ୍ତି। ବିବାହ କରିବା ପରେ ସେ ପୁଣି ପୂଜାରୀ ହୋଇଯାଇଥାଏ ଏବଂ ତାକୁ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁବାକୁ ପଡିଥାଏ। କନ୍ୟା ପ୍ରଥମେ ଯେତେବେଳେ ବାପ ଘରେ ଥାଏ, ସେତେବେଳେ ତାକୁ ଏତେ କାହିଁ ମିତ୍ର ସମ୍ବନ୍ଧୀ ମନେ ପଡିନଥାନ୍ତି। ବିବାହ ପରେ ଦେହର ସମ୍ବନ୍ଧ ମଧ୍ୟ ବଢି ଯାଇଥାଏ ଏବଂ ସ୍ୱାମୀ ପିଲାମାନଙ୍କ ପ୍ରତି ମୋହ ମଧ୍ୟ ବଢି ଚାଲିଥାଏ। ଶାଶୁ ଶ୍ୱଶୁର ଆଦି ସମସ୍ତେ ମନେ ପଡିଥାନ୍ତି। ପ୍ରଥମେ ତ କେବଳ ମା ବାପାଙ୍କ ପ୍ରତି ହିଁ ମୋହ ଥାଏ, ଏଠାରେ ତ ପୁଣି ସେ ସମସ୍ତ ସମ୍ବନ୍ଧୀ ମାନଙ୍କୁ ଭୁଲିବାକୁ ପଡିଥାଏ, କାରଣ ତୁମର ପ୍ରକୃତ ମାତା ପିତା ସେହି ଜଣେ ହିଁ ଅଟନ୍ତି। ଏହା ହେଲା ଈଶ୍ୱରୀୟ ସମ୍ବନ୍ଧ। ଗାୟନ ମଧ୍ୟ କରୁଛନ୍ତି, ତୁମେବ ମାତାଶ୍ଚ ପିତା ତୁମେବ। ଏହି ମାତା ପିତା ତ ତୁମକୁ ବିଶ୍ୱର ମାଲିକ କରୁଛନ୍ତି, ସେଥିପାଇଁ ବାବା କହୁଛନ୍ତି ମୋତେ ନିରନ୍ତର ମନେ ପକାଅ ଏବଂ ଅନ୍ୟ କୌଣସି ଦେହଧାରୀ ପ୍ରତି ମୋହ ରଖ ନାହିଁ। ସ୍ତ୍ରୀକୁ କଳିଯୁଗି ପତିର କେତେ ସ୍ମୃତି ରହୁଛି, ସିଏ ତ ନର୍ଦ୍ଦମାରେ ପକାଇ ଦେଉଛି। ଏହି ବେହଦର ପିତା ତ ତୁମକୁ ସ୍ୱର୍ଗକୁ ନେଇଯାଉଛନ୍ତି, ତେବେ ଏହିଭଳି ମିଠା ବାବାଙ୍କୁ ବହୁତ ସ୍ନେହରେ ମନେ ପକାଅ, ତା ସହିତ ସ୍ୱଦର୍ଶନ ଚକ୍ର ମଧ୍ୟ ଘୁରାଉଥାଅ। ଏହି ଯୋଗ ବଳ ଦ୍ୱାରା ହିଁ ତୁମର ଆତ୍ମା କଞ୍ଚନ ଅର୍ଥାତ୍ ସୁନା ଭଳି ହୋଇଯିବ। ତୁମେମାନେ ସ୍ୱର୍ଗର ମାଲିକ ହୋଇଯିବ। ସ୍ୱର୍ଗର ନାମ ଶୁଣିବା ମାତ୍ରେ ହିଁ ମନ ଖୁସି ହୋଇଯାଉଛି। ତେବେ ଯେଉଁମାନେ ନିରନ୍ତର ଯୋଗଯୁକ୍ତ ହୋଇ ରହିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଉଥିବେ, ସେଇମାନେ ହିଁ ଉଚ୍ଚପଦ ପାଇବେ। ଏହିଭଳି ପୁରୁଷାର୍ଥ କରି କରି ଅନ୍ତିମ ସମୟରେ ତୁମର ସେହିଭଳି ଅବସ୍ଥା ସ୍ଥାୟୀ ହୋଇଯିବ। ଏଠାରେ ତ ଦୁନିଆ ମଧ୍ୟ ପୁରୁଣା, ଦେହ ମଧ୍ୟ ପୁରୁଣା ଏବଂ ଦେହ ସହିତ ଦେହର ସର୍ବ ସମ୍ବନ୍ଧୀ ମଧ୍ୟ ପୁରୁଣା। ତେଣୁ ସେଇ ସମସ୍ତଙ୍କ ଠାରୁ ବୁଦ୍ଧିଯୋଗ ତୁଟେଇ ଏକମାତ୍ର ବାବାଙ୍କ ସଙ୍ଗରେ ଯୋଡିବାକୁ ହେବ, ଯାହାଦ୍ୱାରା କି ଅନ୍ତିମ ସମୟରେ ମଧ୍ୟ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିବ। ଯଦି ଅନ୍ୟ କୌଣସି ସମ୍ବନ୍ଧୀ ମନେ ରହିଲେ, ତେବେ ଅନ୍ତିମ ସମୟରେ ମଧ୍ୟ ସେ ମନେ ପଡିବେ ଏବଂ ପଦଭ୍ରଷ୍ଟ ହୋଇଯିବ। ଅନ୍ତିମ ସମୟରେ ଯିଏ ବେହଦ ବାପାଙ୍କର ସ୍ମୃତିରେ ରହିବେ, ସେଇମାନେ ହିଁ ନରରୁ ନାରାୟଣ ହେବେ। ଯଦି ବାପାଙ୍କର ସ୍ମୃତି ଅଛି, ତେବେ ଶିବାଳୟ ଅର୍ଥାତ୍ ସ୍ୱର୍ଗ ଦୂର ନୁହେଁ। ମିଠା ମିଠା ବିଚ୍ଛେଦୀ ସନ୍ତାନ ମାନେ ଶକ୍ତିଶାଳୀ ହେବା ପାଇଁ ବାପାଙ୍କ ପାଖକୁ ଆସୁଛନ୍ତି, କାରଣ ପିଲାମାନେ ଜାଣିଛନ୍ତି ଅବିନାଶୀ ବାପାଙ୍କ ଠାରୁ ଅବିନାଶୀ ବିଶ୍ୱର ରାଜତ୍ୱ ମିଳୁଛି। ଏହି କଥାକୁ କେବେ ବି ଭୁଲିବା ଉଚିତ ନୁହେଁ। ଯଦି ଏହି କଥା ସର୍ବଦା ମନେ ରହିବ, ତେବେ ବି ପିଲାମାନଙ୍କୁ ଅପାର ଖୁସିର ଅନୁଭବ ହେବ। ଏହି ବ୍ୟାଜକୁ ମଧ୍ୟ ଚାଲିବା ବୁଲିବା ସମୟରେ ବାରମ୍ବାର ଦେଖୁଥାଅ, ଏକଦମ ହୃଦୟରେ ଲଗାଇ ରଖ। ଓହୋ, ଭଗବାନଙ୍କ ଶ୍ରୀମତରେ ମୁଁ ଏହିଭଳି ହେବାକୁ ଯାଉଛି, ବାସ୍ ବ୍ୟାଜକୁ ଦେଖି ତାଙ୍କୁ ସ୍ନେହ କରୁଥାଅ। ବାବା ବାବା କହୁଥାଅ, ତେବେ ସର୍ବଦା ସ୍ମୃତି ରହିବ, ମୁଁ ବାବାଙ୍କ ଦ୍ୱାରା ଏହିଭଳି ହେବାକୁ ଯାଉଛି। ତେଣୁ ବାବାଙ୍କର ଶ୍ରୀମତରେ ଚାଲିବା ଦରକାର ନା, ତେଣୁ ମିଠା ମିଠା ସନ୍ତାନମାନଙ୍କର ବହୁତ ବିଶାଳ ବୁଦ୍ଧି ହେବା ଉଚିତ। ସାରା ଦିନ ସେବାରେ ହିଁ ଚିନ୍ତନ ଚାଲୁଥାଉ। ବାବାଙ୍କୁ ତ ସେହିଭଳି ପିଲା ଦରକାର ଯେଉଁମାନେ ସେବା ବିନା ରହିପାରିବେ ନାହିଁ। ତୁମମାନଙ୍କୁ ସାରା ବିଶ୍ୱକୁ ଘେରାଉ କରିବାକୁ ହେବ, ଅର୍ଥାତ୍ ପତିତ ଦୁନିଆକୁ ପବନ କରିବାକୁ ହେବ, ସାରା ବିଶ୍ୱକୁ ଦୁଃଖଧାମରୁ ସୁଖଧାମ କରିବାକୁ ହେବ। ଶିକ୍ଷକଙ୍କୁ ମଧ୍ୟ ପାଠ ପଢ଼ାଇଲେ ଖୁସି ଲାଗିଥାଏ ନା। ତୁମେମାନେ ତ ଏବେ ବହୁତ ବଡ଼ ଶିକ୍ଷକ ଶିକ୍ଷିକା ହୋଇଛ। ଯିଏ ଯେତେ ଭଲ ଶିକ୍ଷକ ହୋଇଥିବେ ସିଏ ସେତେ ଅଧିକଙ୍କୁ ନିଜ ସମାନ କରିବେ, କେବେ ବି ଥକି ଯିବେ ନାହିଁ। ଈଶ୍ୱରୀୟ ସେବାରେ ବହୁତ ଖୁସି ରହିଥାଏ, ବାବାଙ୍କର ସାହାଯ୍ୟ ମଧ୍ୟ ମିଳିଥାଏ। ଏହା ବହୁତ ବିଶାଳ ବ୍ୟବସାୟ। ବ୍ୟବସାୟୀମାନେ ହିଁ ଧନବାନ ହୋଇଥାନ୍ତି, ସେଇମାନେ ଏହି ଜ୍ଞାନ ମାର୍ଗରେ ମଧ୍ୟ ସେବାରେ ଅଧିକ ଉଛୁଳିଥାନ୍ତି। ବାବା ମଧ୍ୟ ବେହଦର ବ୍ୟବସାୟୀ ଅଟନ୍ତି ନା। ସଉଦା ତ ବହୁତ ଫାଷ୍ଟ କ୍ଲାସ, କିନ୍ତୁ ଏଥିରେ ବହୁତ ସାହସ ରଖିବାକୁ ପଡ଼େ। ନୂଆ ନୂଆ ପିଲାମାନେ ପୁରୁଣାମାନଙ୍କ ଠାରୁ ମଧ୍ୟ ଆଗକୁ ଯାଇପାରିବେ। ଯେହେତୁ ପ୍ରତ୍ୟେକଙ୍କର ଭାଗ୍ୟ ଅଲଗା ଅଲଗା, ତେଣୁ ପୁରୁଷାର୍ଥ ମଧ୍ୟ ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବେ କରିବାକୁ ହେବ। ସେଥିପାଇଁ ନିଜର ପୁରା ଯାଞ୍ଚ କରିବା ଉଚିତ। ଯେଉଁମାନେ ଏହିଭଳି ନିଜକୁ ଯାଞ୍ଚ କରିବେ, ଏକଦମ ରାତିଦିନ ପୁରୁଷାର୍ଥରେ ଲାଗିଯିବେ, କହିବେ ମୁଁ ନିଜର ସମୟକୁ କାହିଁକି ନଷ୍ଟ କରିବି, ଯେତେ ଦୂର ସମ୍ଭବ ସମୟକୁ ସଫଳ କରିବି। ନିଜ ସହିତ ପକ୍କା ପ୍ରତିଜ୍ଞା କରିଥାନ୍ତି ଯେ ବାପାଙ୍କୁ କେବେ ହେଲେ ଭୁଲିବି ନାହିଁ, ଯେମିତି ହେଲେ ସ୍କଲାରସିପ ଛାତ୍ରବୃତ୍ତି ନେବି। ଏହିଭଳି ପିଲାମାନଙ୍କୁ ପୁଣି ବାପାଙ୍କର ସାହାଯ୍ୟ ମଧ୍ୟ ମିଳିଥାଏ। ଏହିଭଳି ନୂଆ ନୂଆ ପୁରୁଷାର୍ଥୀ ପିଲାମାନଙ୍କୁ ମଧ୍ୟ ତୁମେ ଦେଖିବ, ସେମାନେ ସାକ୍ଷାତକାର କରି ଚାଲିବେ, ଯେପରି ଆରମ୍ଭରେ ହୋଇଥିଲା ସେହିପରି ଶେଷରେ ମଧ୍ୟ ଦେଖିବ। ସମୟ ଯେତେ ଯେତେ ପାଖେଇ ଆସିବ ସେତେ ଖୁସିରେ ନାଚିବାକୁ ଲାଗିବେ। ସେପଟେ ହଣାକଟାର ଖେଳ ମଧ୍ୟ ଚାଲିବ। ତୁମ ପିଲାମାନଙ୍କର ଈଶ୍ୱରୀୟ ପ୍ରତିଯୋଗିତା ଚାଲିଛି। ଯେତେ ଯେତେ ଆଗକୁ ଦୌଡ଼ି ଚାଲିଥିବ ସେତେ ସେତେ ନୂଆ ଦୁନିଆର ଦୃଶ୍ୟ ମଧ୍ୟ ପାଖେଇ ଆସୁଥିବ। ଖୁସି ବଢି ବଢି ଚାଲିବ। ଯେଉଁମାନଙ୍କୁ ଦୃଶ୍ୟ ନିକଟରୁ ଦେଖାଯାଉ ନାହିଁ ସେମାନଙ୍କ ଭିତରେ ଖୁସି ମଧ୍ୟ ନଥିବ। ଏବେ ତ କଳିଯୁଗୀ ଦୁନିଆ ପ୍ରତି ବୈରାଗ୍ୟ ଏବଂ ସତ୍ୟଯୁଗୀ ନୂଆ ଦୁନିଆ ପ୍ରତି ବହୁତ ସ୍ନେହ ରହିବା ଦରକାର। ଶ୍ରୀ ବାବା ମନେ ରହିଲେ ସ୍ୱର୍ଗର ବର୍ଷା ମଧ୍ୟ ମନେ ରହିବ। ସ୍ୱର୍ଗ ସ୍ମୃତିରେ ରହିଲେ ଶ୍ରୀ ବାବା ମଧ୍ୟ ସ୍ମୃତିରେ ରହିବେ। ତୁମେ ପିଲାମାନେ ଜାଣିଛ ଏବେ ଆମେ ସ୍ୱର୍ଗ ଆଡକୁ ଯାଉଛୁ। ପାଦ ନର୍କ ଆଡକୁ ଏବଂ ମୁଣ୍ଡ ସ୍ୱର୍ଗ ଆଡକୁ ଅଛି। ଏବେ ତ ଛୋଟ ବଡ଼ ସମସ୍ତଙ୍କର ପାନପ୍ରସ୍ଥ ଅବସ୍ଥା। ବାବାଙ୍କୁ ସର୍ବଦା ଏହି ନିଶା ରହୁଛି, ଓହୋ ମୁଁ ଯାଇ ଏହିଭଳି ବାଳକୃଷ୍ଣ ହେବି, ଯାହା ପାଇଁ ଆଗୁଆ ଉପହାରମାନ ମଧ୍ୟ ପଠାଉଛନ୍ତି। ଯେଉଁମାନଙ୍କର ପୁରା ନିଶ୍ଚୟ ରହିଛି ସେହିଭଳି ଗୋପିକାମାନେ ଉପହାର ପଠାଉଛନ୍ତି, ସେମାନଙ୍କୁ ଅତୀନ୍ଦ୍ରିୟ ସୁଖର ଅନୁଭବ ହେଉଛି। ମୁଁ ହିଁ ଆମର ଲୋକର ଦେବତା ହେବି, କଳ୍ପ ପୂର୍ବରୁ ମଧ୍ୟ ମୁଁ ହିଁ ହୋଇଥିଲି, ପୁଣି ମୁଁ 84 ଜନ୍ମ ନେଇ ସାରିଛି। ଏହି ପାଜୁଲି ଖେଳ ମନେ ରହିଲେ ମୋତେ ଓହୋ ସୌଭାଗ୍ୟ। ସଦା ସର୍ବଦା ସରନ୍ତି ଖୁସିରେ ରୁହ, କାରଣ ତୁମକୁ ବହୁତ ବଡ ଲଟେରି ମିଳୁଛି। 5000 ବର୍ଷ ପୂର୍ବରୁ ମଧ୍ୟ ରାଜ୍ୟ ଭାଗ୍ୟ ପାଇଥିଲି, ପୁଣି କାଲି ପାଇବି, ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଯେପରି କଳ୍ପ ପୂର୍ବରୁ ଜନ୍ମ ନେଇଥିଲି ସେହିପରି ପୁଣି ନେବି, ସେଇମାନେ ପୁଣି ମୋର ମା ବାପା ହେବେ, ଯିଏ ଶ୍ରୀକୃଷ୍ଣଙ୍କର ପିତା ଥିଲେ ସେ ପୁଣି ହେବେ। ଏଇଭଳି ଭାବେ ଯେଉଁମାନେ ବିଚାର ସାଗର ମନ୍ଥନ କରୁଥିବେ ସେଇମାନେ ବହୁତ ଖୁସିରେ ରହିବେ। ଯେଉଁମାନେ ବିଚାର ସାଗର ମନ୍ଥନ କରୁନାହାନ୍ତି ସେମାନେ ବିମାର ଅଟନ୍ତି। ଗାଈ ଭୋଜନ ଖାଇବା ପରେ ସାରା ଦିନ ପାକୁଳି କରି ଚାଲିଥାଏ, ତାହାର ମୁଖ ସବୁବେଳେ ଚାଲୁଥାଏ। ଯଦି ମୁଖ ଚାଲୁନାହିଁ ପାକୁଳି କରୁନାହଁ ତେବେ ଜାଣିବ ବେମାର ଅଛି। ଏଠାରେ ମଧ୍ୟ ସେହିଭଳି ବେହଦର ବାପା ଏବଂ ଦାଦା ବ୍ରହ୍ମା ଉଭୟଙ୍କର ମିଠା ମିଠା ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି। କେତେ ସ୍ନେହରେ ପାଠ ପଢ଼ାଉଛନ୍ତି, କଳାରୁ ଗୋରା ଅର୍ଥାତ୍ ପତିତରୁ ପବିତ୍ର କରୁଛନ୍ତି। ତେଣୁ ପିଲାମାନଙ୍କର ମଧ୍ୟ ଖୁସିର ପାରଦ ଚଢ଼ି ରହିବା ଉଚିତ। ତେବେ ଏହି ଯୁଗର ଯାତ୍ରା ଦ୍ୱାରା ହିଁ ଖୁସିର ପାରଦ ଚଢ଼ିବ। ବାପା କଳ୍ପ କଳ୍ପ ବହୁ ସ୍ନେହର ସହିତ ଏହି ପ୍ରିୟ ସେବା କରିଆସୁଛନ୍ତି। ପାଞ୍ଚ ତତ୍ତ୍ୱ ସହିତ ସମସ୍ତ ଆତ୍ମାମାନଙ୍କୁ ମଧ୍ୟ ପବିତ୍ର କରୁଛନ୍ତି। କେତେ ବଡ଼ ବେହଦର ସେବା କରୁଛନ୍ତି। ବାବା ବହୁତ ସ୍ନେହର ସହିତ ପିଲାମାନଙ୍କୁ ଶିକ୍ଷା ଦେଇ ଚାଲିଛନ୍ତି, କାରଣ ପିଲାମାନଙ୍କୁ ସୁଧାରିବା ପିତା ଅଥବା ଶିକ୍ଷକଙ୍କର କର୍ତ୍ତବ୍ୟ। ବାବାଙ୍କର ହେଲା ଶ୍ରୀମଦ, ଯାହାଦ୍ୱାରା ଶ୍ରେଷ୍ଠ ହୋଇପାରିବ। ଯେତେ ସ୍ନେହରେ ତାଙ୍କୁ ୟାଦ କରିବ ସେତେ ଶ୍ରେଷ୍ଠ ହେବ। ଏ କଥା ମଧ୍ୟ ଚାର୍ଟରେ ଲେଖିବା ଦରକାର ଯେ ମୁଁ ଶ୍ରୀମଦରେ ଚାଲୁଛି ନା ନିଜ ମତରେ ଚାଲୁଛି। ଶ୍ରୀମଦରେ ଚାଲିଲେ ହିଁ ତୁମେ ନିର୍ଭୁଲ ହୋଇପାରିବ। ଆଚ୍ଛା, ମିଠା ମିଠା ସିକ୍ଲେତ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ନିଜ ସହିତ ପ୍ରତିଜ୍ଞା କରିବା ଦରକାର ଯେ ମୁଁ ନିଜର ସମୟ ନଷ୍ଟ କରିବି ନାହିଁ, ସଙ୍ଗମ ଯୁଗର ପ୍ରତିଟି ମୁହୂର୍ତ୍ତକୁ ସଫଳ କରିବି, ମୁଁ ବାପାଙ୍କୁ କେବେ ହେଲେ ଭୁଲିବି ନାହିଁ, ସ୍କଲାରସିପ୍ ନିଶ୍ଚିନ୍ତ ନେବି। ନମ୍ବର ଦୁଇ, ସର୍ବଦା ସ୍ମୃତି ରହୁ ଯେ ଏବେ ମୋର ବାନପ୍ରସ୍ଥ ଅବସ୍ଥା, ମୋର ପାଦ ନର୍କ ଆଡ଼କୁ ମୁଣ୍ଡ ସ୍ୱର୍ଗ ଆଡ଼କୁ ଅଛି। ଏହିଭଳି ବାଜୁଲି ଖେଳକୁ ମନେ ପକାଇ ଅପାର ଖୁସିରେ ରହିବାକୁ ହେବ। ଦେହି ଅଭିମାନୀ ହେବାର ମେହନତ କରିବାକୁ ହେବ। ବରଦାନ, ନିଜର ସର୍ବଶ୍ରେଷ୍ଠ ପଦବୀର ନିଶା ଦ୍ୱାରା ଅନେକ ଆତ୍ମାଙ୍କର କଲ୍ୟାଣ କରୁଥିବା ଅଧିକାରୀ ସ୍ୱରୂପ ଭବ। ମୁଁ ସର୍ବଶକ୍ତିବାନ ପିତାଙ୍କର ସନ୍ତାନ ଅଟେ। ଏହା ସର୍ବଶ୍ରେଷ୍ଠ ପଦବୀ ଅଟେ। ଯଦି ଏହି ପଦବୀର ନିଶାରେ ରହିବ ତେବେ ମାୟାର ଅଧୀନତା ସମାପ୍ତ ହୋଇଯିବ। ଏହିଭଳି ଅଧିକାରୀ ପଣିଆର ସ୍ୱରୂପ ହୋଇଗଲେ ଯେ କୌଣସି ଆତ୍ମାର କଲ୍ୟାଣ କରିପାରିବ। ଯେଉଁମାନେ ସର୍ବଦା ଏହି ନିଶାରେ ରହିଥାନ୍ତି ସେମାନେ ସଦାକାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିଥାନ୍ତି। ଯଦି ଏହି ଅଧିକାରୀ ପଣିଆକୁ ସର୍ବଦା କାୟମ ରଖିବ ତେବେ ବିଶ୍ୱ ତୁମ ନିକଟରେ ନତମସ୍ତକ ହେବ, ତୁମେ କାହା ପାଖରେ ନତମସ୍ତକ ହେବ ନାହିଁ। ସ୍ଲୋଗାନ, ନିର୍ଦ୍ଦେଶକର୍ତ୍ତା ବାବାଙ୍କର ସ୍ମୃତି ଦ୍ୱାରା ମୋ ପଣିଆକୁ ସମାପ୍ତ କର। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ମଧୁରତାର ଗୁଣ ଦ୍ୱାରା ବାବାଙ୍କର ନିକଟବର୍ତ୍ତୀ ହୋଇଥିବାର ସାକ୍ଷାତକାର କରାଓ। ତୁମର ସଂକଳ୍ପରେ ମଧ୍ୟ ମଧୁରତା, ବାଣୀରେ ମଧ୍ୟ ମଧୁରତା, କର୍ମରେ ମଧ୍ୟ ମଧୁରତା ରହୁ। ଏହା ହିଁ ହେଉଛି ବାବାଙ୍କର ନିକଟବର୍ତ୍ତୀ ହେବା। ସେଥିପାଇଁ ବାବା ମଧ୍ୟ ପ୍ରତିଦିନ କହୁଛନ୍ତି, ମୋର ମିଠା ମିଠା ସନ୍ତାନ ମାନେ ଏବଂ ପିଲାମାନେ ମଧ୍ୟ ପ୍ରତ୍ୟୁତ୍ତର ଦେଉଛନ୍ତି, ମିଠା ମିଠା ବାବା। ପ୍ରତିଦିନର ଏହି ମଧୁରତା ପୂର୍ଣ୍ଣ ବାଣୀ ହିଁ ତୁମକୁ ମଧୁର କରିଦେଉଛି। ଆଚ୍ଛା, ଓମ୍ ଶାନ୍ତି।